ଦେଖ ଶୁଣ ବଞ୍ଚ ଷଷ୍ଠ ପୁସ୍ତକ। ନମସ୍କାର, ଆସନ୍ତୁ ସର୍ବକାଳୀନ ମହାନ ଗୁରୁଙ୍କୁ ସାକ୍ଷାତ କରନ୍ତୁ, ତାହାଙ୍କ ନାମ ଯୀଶୁ। ଚବି ଏକ। ଏହି ଚବିରେ ଯୀଶୁଖ୍ରୀଷ୍ଟ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟ ଶିକ୍ଷା ଦେଉଛନ୍ତି। ସେହି କେବଳ ସତ୍ୟ ଈଶ୍ୱର। ଲୋକେ ସେମାନଙ୍କ ପାପ ଓ ମନ୍ଦ ଆଚରଣ ଯୋଗୁଁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହେଲେ, କିନ୍ତୁ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି। ଯୀଶୁ ଈଶ୍ୱରଙ୍କଠାରୁ ଆସିଥିଲେ। ସେ ଈଶ୍ୱରଙ୍କ ବିଷୟରେ ଭଲରେ ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ସନ୍ତାନ। ଈଶ୍ୱରଙ୍କ ଲୋକେ କେମିତି ଜାଣିବେ, ସେ ବିଷୟ ଶିକ୍ଷା ଦେବାକୁ ଆସିଥିଲେ। ଶୁଣନ୍ତୁ, ଯୀଶୁ କିପରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଜାଣିବା ପାଇଁ ଲୋକଙ୍କୁ ଶିକ୍ଷା ଦେଲେ।